ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামরে মু পাস্টর পূর্ণ চন্দ্র আউ থরে আপনমানঙ্কু এই কার্যক্রমে স্বাগত করুছি। প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় পরমেশ্বর আপনমানঙ্কু আশীর্বাদ করন্তু। আপনঙ্কু সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরেই রাখু। শত্রু শয়তান হস্তরু আপনঙ্কু সে সুরক্ষায় রাখন্তু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা, তাহাঙ্ক অনুগ্রহ সদা সর্বদা আপনঙ্ক ঠারে সহবর্তি রহু। প্রিয় শ্রোতা, চলন্তু আজি আম্ভেমানে কিছু সময় পবিত্র শাস্ত্র বাইবল ঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে পাপর পরাজিত নিমন্তে সুসমাচার ভাগ দুই। ভাগ এক গতকালি আমি আলোচনা করে সারিছু, চলন্তু সেই আলোচনাকে আমি আজি আগেই বড়াইবা। যেপরি মহা পরিত্রাণর দিনরে মহাযাজক লোকমানক নিমন্তে দুইটি ছাগ আনে, গোটিয়ে ত্যাগ নিমন্তে যাহাকু কি প্রান্তরে ছড়া যিব, ঠিক সেই প্রকারে নূতন নিয়মরে যীশুখ্রীষ্ট অটন্তি। কারণ ঈশ্বর জগতকু এডে প্রেম কলে যে সে আপনা আদিত্য পুত্রঙ্কু দান কলে, যেপরি যে কেহি তাহাঙ্কঠারে বিশ্বাস করে সে বিনষ্ট ন হয়ে অনন্ত জীবন প্রাপ্ত হুয়ে। জহন 3:16। প্রিয় শ্রোতা, ঈশ্বর তাহাঙ্ক একমাত্র পুত্রঙ্কু বলিকৃত মেষ শাবকতুল্য প্রদান কলে। সকল মানব জাতি নিমন্তে বলিকৃত মেষ শাবক হয়ে সে বাপ্তিজিত জহনঙ্ক দ্বারা বাপ্তিজিত হলে ও জগতর উদ্ধারকর্তা ও খ্রিস্ট হলে। যীশু নামর অর্থ উদ্ধারকর্তা ও খ্রিস্ট নামর অর্থ অভিষিক্ত রাজা অটে। তেণু যীশুখ্রীষ্টঙ্ক নামর অর্থ ঈশ্বরঙ্ক পুত্র, যিয়েকি জগতর উদ্ধার করিবা নিমন্তে এই জগতকু আসিথিলে। যে প্রকারে ইস্রায়েলর বার্ষিক পাপ মহাপরিত্রাণর দিনরে প্রায়চিত হেউথিলা, সেই প্রকারে 2000 বর্ষ তলে যীশুখ্রীষ্ট এই জগতকু আসিলে, বাপ্তিজিত হলে, ক্রুশরে রক্ত ঝরাইলে ও মৃত্যু ভোগ কলে, যাহা দ্বারা আম সমস্তঙ্ক পাপর প্রায়চিত হেলা। এইঠারে আসন্তু লেবীয় পুস্তকরু এক অংশ পাঠ করিবা। পুনে হারণ সেই জীয়ন্তা ছাগর মস্তকরে আপনা 2 হস্তর নির্ভর দেই তাহা উপরে ইস্রায়েল সন্তানগণর সমস্ত অপরাধ ও সমস্ত অধর্ম ও সমস্ত পাপ স্বীকার করিব। আউ তাহা সবু সেই ছগর মস্তকরে অপন করে প্রস্তুত থিবা মনুষ্য হস্তরে তাহাকু প্রান্তরকু পঠাইবে। তহিরে সেই ছাগ সেমানঙ্কর সমস্ত অপরাধ নরশূন্য দেশকু আপনা উপরে বহি নেব। আউ সেই স্থানরে সেই ছাগকু ছাড়ি দেবে। এই প্রকারে লেখা যাইছি ইস্রায়েলর সকল পাপ সেই বলির মস্তকরে দিয়া গলা। যে প্রকারে লেবি একরে ମଧ୍ୟ ଲେଖାଯାଇଛି। ସେମାନଙ୍କର ସକଳ ଅଧର୍ମ ଗୁଡ଼ିକ ଏହାର ଶରୀର ଓ ହୃଦୟରେ ରହିଥିବା ବା କରିଥିବା ସକଳ ଅଧର୍ମକୁ ଦର୍ଶାଏ। ମହାଯାଜକଙ୍କ ଦ୍ୱାରା ସକଳ ଅଧର୍ମକୁ ବଳି ଉପରେ ହାତ ରଖି ସ୍ଥାନାନ୍ତରିତ କରାଯାଇଥିଲା। ପରମେଶ୍ୱରଙ୍କ ବୟସ୍ବସ୍ତା ଦ୍ୱାରା ଆମକୁ ଆମର ପାପ ବିଷୟରେ ପ୍ରକୃତ ଜ୍ଞାନ କରିବା ଆବଶ୍ୟକ। ପରମେଶ୍ୱର ଆମମାନଙ୍କୁ କେଉଁ କାରଣରୁ ବ୍ୟବସ୍ଥା ଦେଲେ? ପାପର ଜ୍ଞାନ ନିମନ୍ତେ ସେ ଦେଲେ। ଈଶ୍ୱରଙ୍କ ବ୍ୟବସ୍ଥାରେ ଯାହାକି ଆମେ ଦେଖୁଅଛୁ, ଯଦି ଆମେ ଏହି ବିଷୟରେ ଚିନ୍ତା କରିବା ତାହେଲେ ଆମେ ଦେଖିପାରିବା କି ପରମେଶ୍ୱର ଯାହା ଚାହାନ୍ତି ତାହା ଆମେ କରିନଥାଉ ଓ ସେ ଯାହା ଚାହିଁନଥାନ୍ତି ତାହା ଆମେ କରିଥାଉ। ସେଥିପାଇଁ ଆମେ ସମସ୍ତେ ପାପୀ ଅଠୁ। ବାଇବଲରେ ଏହି ପ୍ରକାର ଲେଖାଯାଇଅଛି, ଈଶ୍ୱର ଆମମାନଙ୍କୁ ବ୍ୟବସ୍ଥା ଦେଲେ ଯାହାଦ୍ୱାରା ଆମେମାନେ ପାପର ଜ୍ଞାନ ପ୍ରାପ୍ତ ହେବୁ। ଏହିପରି ରୋମୀ 3:20 ଲେଖାଯାଇଅଛି। ଏହାର ଅର୍ଥ ଏହିକି ଯେ ଆମମାନଙ୍କୁ ସେହି ତାହାଙ୍କର ବ୍ୟବସ୍ଥା ଦେଲେ ଯାହାଦ୍ୱାରା ଆମେମାନେ ଯେ ପାପୀ ଅଟୁ ଏହି ବିଷୟରେ ଜାଣିପାରିବୁ। ସେହି ସକଳ ବ୍ୟବସ୍ଥା ଯେ ଆମେମାନେ ପାଳନ କରିପାରିବୁ ସେଥି ନିମନ୍ତେ ସେ ଆମକୁ ଦେଇନାହାନ୍ତି, କିନ୍ତୁ ଆମେମାନେ ଯେ ପ୍ରକାରେ ଆମର ପାପକୁ ଜାଣିପାରିବୁ ସେଥି ନିମନ୍ତେ ସେ ଆମମାନଙ୍କୁ ଦେଇଛନ୍ତି। ସେହି ଆଜ୍ଞାଗୁଡ଼ିକୁ ପାଳନ କରିବାକୁ ସେ ଏହି ଆଜ୍ଞା ଦେଇନାହାନ୍ତି। ଗୋଟିଏ କୁକୁରକୁ ମନୁଷ୍ୟ ରୂପେ ବାସ କରିବାକୁ ଆଶା କରିବା ବୃଥା ଅଟେ, କିନ୍ତୁ ସେହି ପ୍ରକାରେ ଆମେ କେବେ ହେଲେ ପରମେଶ୍ୱରଙ୍କ ଆଜ୍ଞାକୁ ପାଳନ କରିପାରିବା ନାହିଁ, କିନ୍ତୁ ତାହାଙ୍କର ସେହି ଆଜ୍ଞା ହେତୁ ଆମର ପାପ ବିଷୟରେ ଆମେ ଜାଣିପାରିବା। ଆମେ ଯେ ନିରାଟ ପାପୀ ସେଥି ନିମନ୍ତେ ସେ ଆମକୁ ଏହି ଆଜ୍ଞା ଗୁଡ଼ିକ ଦେଲେ, କିନ୍ତୁ ଅନେକ ସମୟରେ ଆମେ ଏହି ବିଷୟକୁ ଜାଣିପାରିନଥାଉ। ତୁମେମାନେ ନରହତ୍ୟା କରି କାମକୁତା ଭ୍ରଷ୍ଟଚାରୀ ଏହି ସକଳ ବିଷୟ କରି ରହିଛ। ପରମେଶ୍ୱର ଆମମାନଙ୍କୁ ତାହାଙ୍କର ଆଜ୍ଞା ଦ୍ୱାରା କଥା କହିଥାନ୍ତି। ସେ ଆମକୁ ନରହତ୍ୟା ନ କରିବାକୁ କହନ୍ତି, କିନ୍ତୁ ଆମେ ତଥାପି ଆମ ହୃଦୟରେ ନରହତ୍ୟା କରିଥାଉ। କେତେକ ସମୟରେ ଆମ ନିଜ ଶରୀର ସହ ଏହି ହତ୍ୟା କରିଥାଉ। ବ୍ୟବସ୍ଥାରେ ଲେଖାଯାଇଛି ଯେ ନରହତ୍ୟା ନ କର। ସେଥି ନିମନ୍ତେ ଆମେ ଜାଣୁ କି ଆମେ ନରହତ୍ୟାକାରୀ। ଆମେ ମଧ୍ୟ ସ୍ୱୀକାର କରି କହୁ କି ଓହୋ, ମୁଁ ନରହତ୍ୟାକାରୀ, ଯାହା କରିବାର ଉଚିତ ନଥିଲା ତାହା ମୁଁ କରିଅଛି, ସେଥି ନିମନ୍ତେ ମୁଁ ପାପୀ ଅଟେ, ମୁଁ ପାପ କରିଛି। ଇସ୍ରାଏଲର ଲୋକମାନଙ୍କୁ ପାପରୁ ଉଦ୍ଧାର କରିବା ନିମନ୍ତେ ପରମେଶ୍ୱର ହାରଣଙ୍କୁ ଆଜ୍ଞା ଦେଇଥିଲେ କି ସେ ସକଳ ଇସ୍ରାଏଲ ନିମନ୍ତେ ବଳି ଉତ୍ସର୍ଗ କରି ସେମାନଙ୍କରକୁ ଉଦ୍ଧାର କରିବେ, ଓ ହାରଣ ପ୍ରତିବର୍ଷ ଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରୁଥିଲେ। ପ୍ରିୟଶ୍ରୋତା, ପୁରାତନ ନିୟମ ସମୟରେ ମହାପରିତ୍ରାଣର ଦିନରେ ପରମେଶ୍ୱରଙ୍କ ସମ୍ମୁଖରେ 2 ବଳି ଉତ୍ସର୍ଗ କରିବାକୁ ଥିଲା। ଗୋଟିଏ ବଳିକୁ ପରମେଶ୍ୱରଙ୍କ ନିମନ୍ତେ ବଳି ଦିଆଗଲା ଓ ଅନ୍ୟଟି ମସ୍ତକରେ ହାତ ରଖି ସମଗ୍ର ଇସ୍ରାଏଲର ପାପକୁ ସ୍ୱୀକାର କରିବା ପରେ ମରୁ ପ୍ରାନ୍ତରକୁ ପଠାଯାଉଥିଲା। ସେ ଇସ୍ରାଏଲର ବର୍ଷକର ସାରା ପାପକୁ ନେଇ ମରୁ ପ୍ରାନ୍ତରକୁ ଯାଉଥିଲା। ନିରୂପିତ ବ୍ୟକ୍ତିଙ୍କ ହାତରେ ପ୍ରାନ୍ତରକୁ ପଠାଯାଇଯିବା ପୂର୍ବରୁ ସେହି ଜୀଅନ୍ତା ଛାଗର ମସ୍ତକରେ ମହାଯାଜକ ହାତ ରଖି ଇସ୍ରାଏଲର ସକଳ ପାପକୁ ସ୍ୱୀକାର କରୁଥିଲେ ଓ କହୁଥିଲେ, ସଦାପ୍ରଭୁ, ଏହି ଲୋକମାନେ ଚୋରି, ନରହତ୍ୟା, ବ୍ୟଭିଚାର ଇତ୍ୟାଦି ଇତ୍ୟାଦି ପାପ କରିଛନ୍ତି। ଆମେମାନେ ତୁମ୍ଭ ସମ୍ମୁଖରେ ପାପ କରିଅଛୁ। ପ୍ରିୟସତା, ଫଲେଷ୍ଟେନ୍ ଦେଶ ଏକ ମରୁ ପ୍ରାନ୍ତର ଅଟେ। ତ୍ୟାଗ ଛାଗକୁ ଏକ ଅନ୍ତବିହନ ପ୍ରାନ୍ତରକୁ ପଠାଯାଉଥିଲେ ବା ଦିଆଯାଉଥିଲା, ଯେଉଁଠାରେ କି ସେ ବୁଲି ବୁଲି ଶେଷରେ ମରୁଥିଲା। ଯେତେବେଳେ ଏହାକୁ ପଠାଯାଉଥିଲେ ବା ପଠାଯାଉଥିଲା। ସେହି ସମୟରେ ଇସ୍ରାଏଲର ସକଳ ଲୋହକେ ସେହି ଛାଗ ଦୂରକୁ ଯିବା ଯାଏଁ ଦେଖୁଥିଲେ ଓ ବିଶ୍ୱାସ କରୁଥିଲେ କି ସେମାନଙ୍କର ପାପ ଯେ ସେହି ଛାଗ ସହିତ ଗଲା, ଏହି ବିଷୟରେ ବିଶ୍ୱାସ କରୁଥିଲେ। ଲୋକମାନଙ୍କ ମନେ ଶାନ୍ତି ଆସିଲା ଓ ସେମାନଙ୍କ ବାର୍ଷିକ ପାପ ନିମନ୍ତେ ଛାଗ ମରୁ ପ୍ରାନ୍ତରେ ମରିଗଲା। ପ୍ରିୟ ସଥା, ଏହି ପ୍ରକାରେ ଯୀଶୁଖ୍ରୀଷ୍ଟ ଯେ ମେଷ ଶାବକ, ସିଏ ଆମର ସକଳ ପାପ ଓ ଅପରାଧରୁ ଆମକୁ ଉଦ୍ଧାର କଲେ, ଆମମାନଙ୍କର ସକଳ ପାପ ସମ୍ପୂର୍ଣ୍ଣ ଭାବେ ଡେଇଁଗଲେ। ଏହି ସମସ୍ତ ତାହାଙ୍କ ବାପ୍ତିସ୍ମ ଓ କୃଷର ରକ୍ତ ଦ୍ୱାରା ସମ୍ଭବ ହୋଇଥିଲା। ଯୀଶୁଖ୍ରୀଷ୍ଟ ଆମ ପରମେଶ୍ୱର ଓ ଉଦ୍ଧାରକର୍ତ୍ତା ଅଟନ୍ତି। ସେ ପରମେଶ୍ୱରଙ୍କ ପୁତ୍ର ଯିଏକି ସକଳ ମାନବ ଜାତିକୁ ସେମାନଙ୍କ ପାପରୁ ମୁକ୍ତ କରିବା ନିମନ୍ତେ ଏହି ଜଗତକୁ ଆସିଥିଲେ। ସେ ଯେ ସୃଷ୍ଟିକର୍ତ୍ତା, ଯିଏକି ଆମମାନଙ୍କ ଆପଣାର ପ୍ରତିମୂର୍ତ୍ତିରେ ଆମକୁ ସୃଷ୍ଟି କରିଛନ୍ତି ଓ ସେ ଏହି ଜଗତର ବା ଏହି ଜଗତରେ ଆସିଥିଲେ ଯାହାଦ୍ୱାରା ଆମ୍ଭେମାନେ ପାପରୁ ଉଦ୍ଧାର ପାଇବୁ। ପ୍ରିୟ ଶ୍ରୋତା, ଆମ୍ଭମାନଙ୍କର କେବଳ ପ୍ରତିଦିନର ପାପ ହିଁ ନୁହେଁ, କିନ୍ତୁ ଆମ ମନ, ଶରୀର ଓ ଆତ୍ମାରେ କରିଥିବା ସକଳ ପାପ, ଅତୀତ, ଭବିଷ୍ୟତ ଓ ବର୍ତ୍ତମାନର ସକଳ ପାପରୁ ସେ ଆମକୁ ମୁକ୍ତ କରିଛନ୍ତି। ପରମେଶ୍ୱରଙ୍କ ଏହି ସକଳ ଧର୍ମକତାକୁ ସାଧନ କରିବା ନିମନ୍ତେ ଓ ଜଗତର ସକଳ ପାପ ନିମନ୍ତେ ପ୍ରାୟଚିତ କରିବା ନିମନ୍ତେ ସେ ବାପ୍ତିଜିତ ଜହନଙ୍କ ଦ୍ୱାରା ବାପ୍ତିଜିତ ହୋଇଥିଲେ। ଯୀଶୁ କୃଶପ୍ରୀତ ହେବାର 3 ବର୍ଷ ଆଗରୁ ସେ ଯେତେବେଳେ ପ୍ରଥମେ ତାହାଙ୍କର ସେବା କାର୍ଯ୍ୟର ଆରମ୍ଭ କଲେ, ଯର୍ଦ୍ଦନ ନଦୀରେ ବାପ୍ତିଜିତ ଜହନଙ୍କ ଦ୍ୱାରା ବାପ୍ତିଜିତ ହୋଇ ସେ ଜଗତର ସକଳ ପାପକୁ ନେଇଥିଲେ। ତାହାଙ୍କ ବାପ୍ତିସ୍ମ ଦ୍ୱାରା ମାନବ ଜାତି ନିମନ୍ତେ ତାହାଙ୍କର ଉଦ୍ଧାରର କାର୍ଯ୍ୟର ଆରମ୍ଭ ହେଲା। ଯର୍ଦ୍ଦନ ନଦୀରେ ଗୋଟିଏ ସ୍ଥାନରେ ଯେଉଁଠାରେ ପ୍ରାୟ 8 ପାଣି ଥିଲା, ବାପ୍ତିଜିତ ଜହନ ଯୀଶୁଙ୍କ ମସ୍ତକରେ ଆପଣା ହାତ ରଖି ତାହାଙ୍କୁ ବାପ୍ତିସ୍ମ ଦେଇଥିଲେ। ପୁରାତନ ନିୟମରେ ବଳି ଉତ୍ସର୍ଗରେ ଯେ ପ୍ରକାରେ ହାତ ରଖାଯାଏ, ଠିକ୍ ସେହି ପ୍ରକାରେ ଏହି ବାପ୍ତିସ୍ମ ଥିଲା। ପାଣି ଭିତରୁ ଯିବାର ଅର୍ଥ ମରଣ ଅଟେ ଓ ପାଣି ଉପରକୁ ଆସିବାର ଅର୍ଥ ପୁନରୁତ୍ଥାନ ଅଟେ। ବାପ୍ତିସ୍ମ ଜହନଙ୍କ ଦ୍ୱାରା ବାପ୍ତିଜିତ ହୋଇ ଯୀଶୁ ତାହାଙ୍କ ସେବା କାର୍ଯ୍ୟର 3 ବିଷୟକୁ ପ୍ରମାଣ କଲେ। ସକଳ ପାପକୁ ସେ ନେଇଗଲେ, କୃଶପ୍ରୀତ ଓ ପୁନରୁତ୍ଥିତ ହେଲେ। ଆମମାନଙ୍କୁ ଉଦ୍ଧାର ପାଇବାକୁ ହେଲେ ପ୍ରିୟସୁତା ଯୀଶୁଙ୍କ ଦ୍ୱାରା କୃତ କାର୍ଯ୍ୟରେ ବିଶ୍ୱାସ କରିବାକୁ ହେବ। ଯୀଶୁଙ୍କୁ ବା ଯୀଶୁଙ୍କ ଦେଇ ଆମକୁ ଉଦ୍ଧାର କରିବା ନିମନ୍ତେ ପରମେଶ୍ୱର 3 ବା ନୀତି ନେଇଛନ୍ତି ଓ ପୁରାତନ ନିୟମରେ ତାହାଙ୍କର ପ୍ରତିଜ୍ଞା ସଫଳ ହେଲା। ଏହି ପ୍ରକାରେ ଯୀଶୁ ଆମମାନଙ୍କର ସକଳ ପାପକୁ ନେଇ ଯୀଶୁ କୃଷକୁ ଗମନ କଲେ। ପ୍ରିୟ ଶ୍ରୋତା, ଯେପରି ଜହନ 1:29 ଲେଖା ଅଛି, ତହି ଆର ଦିନ ଜହନ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ବହି ନେଇଯାଇଛନ୍ତି। ବାପ୍ତିସ୍ମ ଜହନ ସାକ୍ଷା ଦେଇ କହିଲେ କି, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ବହି ନେଇ ଯାଇଛନ୍ତି। ଯୀଶୁ ଯେତେବେଳେ ବାପ୍ତିଜିତ ହେଲେ, ସେହି ସମୟରେ ଜଗତ ମନୁଷ୍ୟମାନଙ୍କର ସକଳ ପାପ ତାଙ୍କ ଉପରେ ଦିଆଗଲା। ଏହି ସତ୍ୟତାକୁ ବିଶ୍ୱାସ କରି ତହିଁରେ ତୁମେ ପାପ ମୋଚନର ଆଶୀର୍ବାଦ ପ୍ରାପ୍ତ ହେବ। ପ୍ରିୟ ଶ୍ରୋତା, ଆମକୁ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରିବାକୁ ହେବ। ଆମମାନଙ୍କ ମଧ୍ୟରେ ଥିବା ଅବିଶ୍ୱାସ ଆତ୍ମା ଓ କଠୋରତାକୁ ଦୂର କରି ଈଶ୍ୱରଙ୍କ ଲିଖିତ ବାକ୍ୟରେ ବିଶ୍ୱାସ କରିବାକୁ ହେବ। ଆମକୁ ସେହି ଅତ୍ୟତାରେ ବିଶ୍ୱାସ କରିବାକୁ ହେବ କି ଯୀଶୁ ଆମ୍ଭର ସକଳ ପାପକୁ ଧୋଇ ଦେଇଛନ୍ତି। ଯୀଶୁ ଜଗତର ସକଳ ପାପକୁ ଧୋଇ ନେଇ ନେଲେ, ଏହା କହିବାର ଅର୍ଥ ଯେ ଈଶ୍ୱରଙ୍କ ସମସ୍ତ ଧର୍ମକର୍ମକୁ ସାଧନ କଲେ ଏହି ଦୁଇଟିର ଅର୍ଥ ଏକ ଅଟେ। ସମସ୍ତକରେ ବା ମସ୍ତକରେ ହାତ ରଖିବା ଓ ବାପ୍ତିସ୍ମ ମଧ୍ୟ ଗୋଟିଏ ଅର୍ଥ ପ୍ରକାଶ କରେ। ପ୍ରିୟସତା, ଆମେ ଯେଉଁ ପ୍ରକାର ଉଦ୍ଧାର, ଯେଉଁ ପ୍ରକାର ବ୍ୟବହାର, ଯେଉଁ ପ୍ରକାର କାର୍ଯ୍ୟ କରୁ ହେଲେ ହିଁ ଏହାର ଅର୍ଥ ଗୋଟିଏ ପ୍ରକାର ହିଁ ରହିବ। ପୁରାତନ ନିୟମରେ ମସ୍ତକରେ ହାତ ରଖିବାର ଅର୍ଥ ନୂତନ ନିୟମର ମଧ୍ୟ ସେହି ପ୍ରକାର ରହିଛି, କିନ୍ତୁ ନୂତନ ନିୟମରେ ବାପ୍ତିସ୍ମ ବାକ୍ୟର ବ୍ୟବହାର କରାଯାଇଛି। ଏହା ସତ୍ୟତା ଏହିକି ଆମମାନଙ୍କ ପାପର ପ୍ରାୟଚିତ ନିମନ୍ତେ ଯୀଶୁ ବାପ୍ତିସ୍ମ ଓ କୃଷରେ ମରଣ ହେଲେ। ଏହି ପ୍ରାରମ୍ଭିକ ସୁସମାଚାରରେ ବିଶ୍ୱାସ କରିବା ଦ୍ୱାରା ଆମେମାନେ ଉଦ୍ଧାର ପ୍ରାପ୍ତ ହେବା। ପ୍ରିୟ ଶ୍ରୋତା, ବାଇବଲରେ ଯାହା ଆମେ ଦେଖୁ ପାରୁଛୁ କି ଯୀଶୁ ଜଗତର ସକଳ ପାପକୁ ନେଇଗଲେ। ଜଗତର ପାପର ଅର୍ଥ କ'ଣ? ଏହାର ଅର୍ଥ ଏହି କି ଯେ ସବୁ ପାପରେ ଆତ୍ମା ପାପରେ ଆମେ ଜନ୍ମ ନେଇଛୁ, ଖରାପ ଚିନ୍ତା, ଚୋର, ଲୋଭ, ବେଶ୍ୟାଗମନ, ଲୋଭ, ଦୁଷ୍ଟତା, ଈଶ୍ୱରୀୟ ନିନ୍ଦା, ଗର୍ଭ, ମୂର୍ଖତା, ଏହି ସକଳ ପାପ। ଏହା ମଧ୍ୟ ସକଳ ପ୍ରକାର ପାପ ଓ ଅଧର୍ମକୁ ପ୍ରକାଶ କରେ, ଯାହାକି ଆମେମାନେ ଦିନ ପ୍ରତିଦିନ କରିଥାଉ। ପ୍ରିୟସତା, ଯେପରି ରୋମି 6:23 ଲେଖାଯାଇଅଛି, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଦାନ ଆମମାନଙ୍କ ପରମେଶ୍ୱରଙ୍କ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅନନ୍ତ ଜୀବନ ଅଟେ। ଏଭ୍ରି 9:22 ଲେଖା ଅଛି, ଆଉ ରକ୍ତପାତ ବିନା ପାପମୋଚନ ହୁଏ ନାହିଁ। ପ୍ରିୟସତା, ଯେ ପ୍ରକାର ଏହି ବାକ୍ୟରେ ଲେଖାଯାଇଛି, ସକଳ ପାପର ପ୍ରାୟଚିତ ଆବଶ୍ୟକ। ସକଳ ମାନବ ଜାତିର ଉଦ୍ଧାର କରିବା ନିମନ୍ତେ ଯୀଶୁ ନିଜର ଜୀବନ ଓ ଶରୀରକୁ ପାପର ବେତନ ତୁଲ୍ୟ ଥରେକେ ମାତ୍ର ପ୍ରଦାନ କଲେ। ସେଥି ନିମନ୍ତେ ଆମର ସକଳ ପାପରୁ ମୁକ୍ତି ପାଇବା ନିମନ୍ତେ ଆମକୁ ଯୀଶୁଙ୍କର ସେହି ପ୍ରାଥମିକ ସୁସମାଚାରରେ ବିଶ୍ୱାସ କରିବାକୁ ହେବ। ତାହେଲେ ଯୀଶୁଙ୍କ ବାପ୍ତିସ୍ମ ଓ ତାହାଙ୍କ ରକ୍ତ ପୁଣି ତାହାଙ୍କର ଈଶ୍ୱରତ୍ୱଠାରେ ଆମେ ବିଶ୍ୱାସ କରିପାରିବା। ପ୍ରିୟ ଶ୍ରୋତା, ସେହି ଯୀଶୁଖ୍ରୀଷ୍ଟ ଯିଏକି ଆମ ପାଇଁ କୃଷରେ ହତ ହେଲେ, ଯିଏକି ବଳିଦାନ ହେଲେ, ସେହି ସୁଯୋଗ ଆମମାନଙ୍କୁ ଦିଆଯାଇଅଛି। ପ୍ରିୟସତା, ଯୀଶୁ ଆମ ପାପ ସବୁ ନେଇଗଲେ, ଆମ ପାଇଁ ସେ କୃଷରେ ହତ ହେଲେ, ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ, ଆଉ ସେହି ପ୍ରେମ ଯୋଗୁଁ ଆପଣା ଆଦିତ୍ୟ ପୁତ୍ରକୁ ଏହି ଜଗତକୁ ପଠାଇଲେ, ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ, ଯେ କେହି ତାଙ୍କ ନାମରେ ବିଶ୍ୱାସ କରି ଆପଣା ପାପ ସ୍ୱୀକାର କରେ, ତାଙ୍କ ମୃତ୍ୟୁ, ବାପ୍ତିସ୍ମ ଓ ପୁନରୁତ୍ଥାନରେ ବିଶ୍ୱାସ କରେ ନିତ୍ୟନ୍ତ, ଓ ସେ ମୃତ୍ୟୁ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଏହା ବିଶ୍ୱାସ କରି ମନରେ ରଖି ସେହି ଯୀଶୁଖ୍ରୀଷ୍ଟଙ୍କ ଠାରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯାହା ଯାହା କିଛି ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣେଇଲ, ସେହି ବାକ୍ୟ ଅନୁସାରେ ଆମେ ଚାଲିବା ପାଇଁ, ରହିବା ପାଇଁ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ, ଆଶ୍ରୟରେ ଭରାଇ ଦିଅ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ୍ କମ୍ପାଉଣ୍ଡ୍, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRENDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।